ଭିୟର୍ସ, ଏମିତି ମିଠାଳିଆ ମଜା କଥା ଜାଣିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ବେଲ୍ ଆଇକନ୍କୁ ଭଲ କରି ଚିପି ଦିଅନ୍ତୁ, ଯାହାଦ୍ୱାରା ଆପଣମାନେ ଆମ ଚ୍ୟାନେଲର ସବୁ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇପାରିବେ। ବାବା, ଏଇଠୁ କଲି
ତଥାସ୍ତୁ। କୁହ ବର୍ଷା, କି କାରଣ ଆଗମନ ମୋହ ପାସେ?
ବାବା, ଆମର ହଉନି।
ଆମର ହଉନି ମାନେ କ'ଣ ହଉନି?
ସେଇ ପିଲାପିଲି।
ପିଲାପିଲି?
ନାଇଁ ବାବା, ପିଲାପିଲି ନୁହେଁ, ପିଲାପିଲି।
ତମର ହଉନି କହୁନ, ଆଉ ତମେ ଯେମିତି କହୁଛ ମୁଁ ଭାବିଲି ଗାଁ ସାରା କାହାର ହଉନି।
କିଛି ଗୋଟେ କର ବାବା।
କରିବି କରିବି, ମୋ ପାଖକୁ ଆସିଛ ମାନେ ନ କରିକି ଛାଡ଼ିବିନି। ଆଚ୍ଛା, କେବେଠୁ ହେଲଣି?
କେବେଠୁ ହେଲଣି କ'ଣ?
ଆରେ କ'ଣ ବୁଝିପାରୁନ, କେବେଠୁ ବାହା ହେଲଣି।
ଓ, ବାହାଘର କଥା, ଏ 5 ବର୍ଷ ହେଇଗଲାଣି।
5 ବର୍ଷ ହେଇଗଲାଣି ମ୍ୟାଚ୍ ଖେଳୁଛ, ଗୋଟେ ରନ୍ ବି ନେଇନ? ଦୁର୍ବଳ ଦୁର୍ବଳ, ବ୍ୟାଟିଂ ପୁରା ଦୁର୍ବଳ।
ବାବା, କେମିତି ହବ, ଟିକେ ବ୍ୟବସ୍ଥା କର ନା ବାବା।
ଆସ ପାଖକୁ ଆସ।
ହଁ ବାବା, କୁହ।
ସଂକ୍ରାନ୍ତି ବାସି ଯିବି, ଆଉ ପାନି ଦେବି।
ପାନି? ପାନି କ'ଣ ବାବା?
ପାନି କ'ଣ ବୁଝିପାରୁନ, ପାଦୁକ ପାଦୁକ, ବାବାଙ୍କ ପାଦୁକରୁ ପାନି ପାନ କଲେ ତମେ ପୁତ୍ରବତୀ ହବାଟା ଥୟ, ବୁଝିଲ?
ହଁ ବୁଝିଲି ବାବା, ବୁଝିଲି। ଯେତେ ଶୀଘ୍ର ହବ ସେତେ ଭଲ। ଯାହା ତ ନିଜେ ଦେଖିଲେ, ଆପଣ ଅନ୍ୟମାନଙ୍କୁ ଦେଖାଇବା ପାଇଁ ଏଇ ଭିଡ଼ିଓଟିକୁ ସେୟାର କରନ୍ତୁ, ଆଉ ସେଇ ଖୁସିରେ ଏଇଠି ରହିଲୁ ଦର୍ଶକ ବନ୍ଧୁ, ପୁଣି ଆସିବୁ ଆଉ ଏକ ନୂଆ ଅଧ୍ୟାୟ ସହିତ। ସେ ପର୍ଯ୍ୟନ୍ତ ଟିକିଏ କାଠ ହେଇ ଯାଆନ୍ତୁ।